वासुदेवाय
ॐ नमो
भगवते वासुदेवाय
ॐ
नमो भगवते वासुदेवाय
श्रीमद्भागवतं
तृतीयस्कन्ध चतुर्थाध्याय श्लोकपाणि मैत्रेय उवाच साधु साधु वीर वीर पृष्टं अवतारकथां हरे हरे जात जात त्वं त्वं पृच्छसि मद्यानं मृत्युपास विषातनिं साधुवीरत्वयापृष्टं अवतारकथां हरे जत्वं पृच्छसि मद्यानां मृत्युपाशविषातनिं साधुवीरत्वयापृष्टं अवतारकथां हरे यत्त्वं पृच्छसि मद्यानां मृत्युपाशविषातनां साधुवीरत्वयापृष्टं अवतारकथां हरे यत्त्वं पृच्छसि मद्यानां मृत्युपाशविषातनां शब्दाङ्गं मैत्रेय उवाच श्री मैत्रेय मुनि कहले साधु साधु भक्त वीर हे वीर त्वया तुम द्वारा पृष्टं जिज्ञासित अवतार कथा भगवान कर अवतार कथा हरे हे भगवान हरि कर जत जहा तुम तुम्हें पृच्छसि मते पचरच मर्त्यानं जो मने मरणशील सेवांतर मृत्युपाश जन्म मृत्युर पाश विषातने मुक्तिर उत्स महामणि मैत्रेय कहिले हे वीर एक साधुर उपयुक्त प्रश्नर उत्तम प्रश्न तुम्हें करिअछ कारण यह भगवान अवतार संबंधी प्रश्न अटे से भगवान ସମସ୍ତଙ୍କୁ ବିଶେଷ ଭାବରେ ମରଣଶୀଳ ଜୀବଙ୍କୁ ଜନ୍ମ ମୃତ୍ୟୁ ପାଶରୁ ମୁକ୍ତ କରନ୍ତି ଭାବାର୍ଥରେ କୁହାଯାଉଛି ଯେ ମହାମୁନି ମୈତ୍ରେୟ ବିଦୁରଙ୍କୁ ବୀର ବୋଲି ସମ୍ବୋଧନ କଲେ ବିଦୁର ପୂର୍ବଂଶର ବୋଲି ତାଙ୍କୁ ବୀର ବୋଲି ସମ୍ବୋଧନ କଲେ ତାହା ନୁହଁ ସେ ଭଗବାନଙ୍କର ବରାହ ଓ ନୃସିଂହ ଅବତାର ଗୁରୁତ୍ୱପୂର୍ଣ୍ଣ କାହାଣୀ ଶୁଣିବା ପାଇଁ ଅତ୍ୟନ୍ତ ଆଗ୍ରହୀ ବୋଲି ତାଙ୍କୁ ଏହି ପ୍ରକାର ସମ୍ବୋଧନ କରାଗଲା ଯେହେତୁ ବିଦୁରଙ୍କର ଜିଜ୍ଞାସା ଭଗବାନଙ୍କ ସମ୍ବନ୍ଧୀୟ ତେଣୁ ତାହା ସାଧୁ ପ୍ରଶ୍ନ ଅଟେ ଯିଏ ଭକ୍ତ ତାଙ୍କର କେବେ ହେଲେ କିଛି ଯିଏ ଭକ୍ତ ତାଙ୍କର କେବେ ହେଲେ କିଛି ପ୍ରାକୃତ କଥା ଶୁଣିବାକୁ ରୁଚି ନଥାଏ ଭୌତିକ ଜଗତରେ ଅନେକ ବୀରଙ୍କର ଅନେକ କାହାଣୀ ଅଛି କିନ୍ତୁ ଭକ୍ତ ସେସବୁ ଶୁଣିବା ପାଇଁ ଆଗ୍ରହୀ ନୁହେଁ ଯେଉଁ ଯୁଦ୍ଧ ଲୀଳା ଭଗବାନ ପ୍ରଦର୍ଶନ କରନ୍ତି ସେ କାହାଣୀ ମୃତ୍ୟୁ ବିରୁଦ୍ଧରେ ଯୁଦ୍ଧ କାହାଣୀ ତାହା ହେଉଛି ମାୟା ବିରୁଦ୍ଧରେ ଯୁଦ୍ଧ କାହାଣୀ ଯେଉଁ ମାୟା ଜୀବକୁ ବାରମ୍ବାର ଜନ୍ମ ଚକ୍ରରେ ପକାଏ ତା ବିରୁଦ୍ଧରେ ଯୁଦ୍ଧ ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଯେଉଁ ବ୍ୟକ୍ତି ଭଗବାନଙ୍କର ଯୁଦ୍ଧ ଲୀଳା କାହାଣୀ ଶ୍ରବଣରେ ଆନନ୍ଦ ପାଏ ସେ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଯାଏ ଯେଉଁମାନେ ମୂର୍ଖ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କର କୁରୁକ୍ଷେତ୍ର ଯୁଦ୍ଧରେ ଅଂଶଗ୍ରହଣକୁ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କର ଏଥିରେ ସଂଶୟ ଥାଏ କିନ୍ତୁ ସେମାନେ ଏକଥା ଜାଣନ୍ତି ନାହିଁ ଯେ ସେ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧରେ ଅଂଶଗ୍ରହଣ କରିବା ଦ୍ୱାରା ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ସମସ୍ତ ଉପସ୍ଥିତ ଥିବା ସମସ୍ତଙ୍କୁ ମୁକ୍ତି ପ୍ରାପ୍ତିର ନିଶ୍ଚୟତା ଆଣିଦେଇଥିଲେ। ବିଷ୍ଣୁଦେବ କହିଛନ୍ତି, ଯେଉଁମାନେ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଉପସ୍ଥିତ ଥିଲେ ସେମାନେ ସମସ୍ତେ ମୃତ୍ୟୁ ପରେ ସେମାନଙ୍କର ମୌଳିକ ଅପ୍ରାକୃତ ସିଦ୍ଧି ଲାଭ କଲେ। ତେଣୁ ଭଗବାନଙ୍କର ଯୁଦ୍ଧ ଲୀଳା କାହାଣୀ ଶ୍ରବଣ ଅନ୍ୟ ଭକ୍ତାଙ୍କ ଯୋଜନ ଯାଜନ ସଦୃଶ ଅଟେ। ତେଣୁ ଏଇ ଭଗବାନ ବରାଦେବଙ୍କର କଥା ଆଜି ପବିତ୍ର ପୁଷ ପୂର୍ଣ୍ଣମୀ ଆମେ ଗତକାଲି ଯାଉଥିଲା ବେଳେ ପୁରୀ ପ୍ରଭୁ କହୁଥିଲେ, ଗତବର୍ଷ ଏଇ ପୁଷ ପୂର୍ଣ୍ଣମୀରେ ଆମର ରବିବାର ପଡ଼ିଥିଲା, ପ୍ରଭୁ ଯାଇଥିଲେ ସେଠି ପୁରୀରେ କଥା କହିଥିଲେ, ଗୋଟେ ସଣ୍ଡେ ପ୍ରୋଗ୍ରାମ ହୋଇଥିଲା ଆମର ପ୍ରଭୁ ଅଭୟଚରଣ କଂଗ୍ରେସନାଲ ଡିପାର୍ଟମେଣ୍ଟ ତରଫରୁ। ଯାହା ହେଉ, ଆଜି ପୁଷ୍ୟ ପୂର୍ଣ୍ଣମୀ, ଆମେ ଆଜି ଏଇ ଭଗବାନ ବରାଦେବଙ୍କର କଥା ଶ୍ରବଣ କରୁଛେ। ପୁଷ୍ୟ ପୂର୍ଣ୍ଣିମାର କ'ଣ ଇତିହାସ ଥିବ ଦେଖିଲେ ହେବ, କ'ଣ ପୁଷ୍ୟ ପୂର୍ଣ୍ଣିମା କ'ଣ ପାଇଁ ହେଇଛି ପ୍ରସିଦ୍ଧ ହେଇଛି। ଯାହା ହେଉ, ତେଣୁ ଏଇ ଯେଉଁ ଭଗବାନଙ୍କ ବରାଦେବଙ୍କର କଥା, ଏଠି ଯେହେତୁ ବିଦୁର ବହୁତ ଆଗ୍ରହ ପ୍ରକାଶ କରିଛନ୍ତି ବିସ୍ତାର ଭାବେ ଶୁଣିବା ପାଇଁ, ତେଣୁ ମୈତ୍ରମୁନି ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ମୁନି ଏଠି କହୁଛନ୍ତି ଯେ, ଏ ବୀର ସାଧୁ ବୀର ତ୍ୟା ପୃଷ୍ଠମ, ସାଧୁ ସାଧୁ ବୋଲି ସମ୍ବୋଧନ ମାନେ କହୁଛନ୍ତି, ତାଙ୍କର କଥାକୁ ବହୁତ ଅଭିନନ୍ଦନ କରୁଛନ୍ତି। ଏ ବୀର ତୁମେ ସାଧୁ ପ୍ରଶ୍ନ ପଚାରିଛ, ସାଧୁ ବୀର ତ୍ୟା ପୃଷ୍ଠମ। ଭଗବଦ୍ଗୀତା ଏ ଭାଗବତମର ଦଶମ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ ମଧ୍ୟ ପରୀକ୍ଷିତ ମହାରାଜଙ୍କୁ ସେହିଭଳି ଭାବରେ କହିଛନ୍ତି, ଯେତେବେଳେ ଭଗବାନ କଥା ଜଣେ ପ୍ରଶ୍ନ ପଚାରନ୍ତି ସେ ତିନି ପ୍ରକାର ବ୍ୟକ୍ତିଙ୍କୁ ପବିତ୍ର କରିଦିଅନ୍ତି। ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିନ୍ ପୁନାତି, ବାସୁଦେବଙ୍କର ପ୍ରଶ୍ନ ବିଷୟ ଜଣେ ପ୍ରଶ୍ନ ପଚାରୁଛନ୍ତି, ସେ ପ୍ରଶ୍ନ ଯେତେ ପ୍ରଶ୍ନ ଅଛି ସେ ପ୍ରଶ୍ନ ହେଉଛି ଶ୍ରେଷ୍ଠ ପ୍ରଶ୍ନ। ବହୁତ ବ୍ୟକ୍ତିଙ୍କର ବହୁତ ପ୍ରଶ୍ନ ରହିଛି, କିନ୍ତୁ ସେସବୁ କୌନ ମନେକା କରୋଡ଼ପତି, ଯଦି ଜଣେ ଠିକ୍ ଭାବରେ ପ୍ରଶ୍ନ ଉତ୍ତର ଦେଇଦେଲା ସେ ଗୋଟେ କୋଟି ଟଙ୍କା ପାଇଯାଉଛି, କିନ୍ତୁ ସେ କୋଟିଏ ଟଙ୍କା ପାଇଲେ ମଧ୍ୟ ତାର ସେଇଟା ଶ୍ରେଷ୍ଠ ପ୍ରଶ୍ନ ନୁହଁ। ଶ୍ରେଷ୍ଠ ପ୍ରଶ୍ନ ହେଉଛି ଯଦି ଭଗବାନଙ୍କ ସମ୍ବନ୍ଧରେ ଜିଜ୍ଞାସା କରାଯାଉଛି। ସାଧାରଣତଃ ବହୁତ ଲୋକ ବହୁତ ପ୍ରକାର ପ୍ରଶ୍ନ ପଚାରୁଛନ୍ତି, ବହୁତ ଜିଜ୍ଞାସା କରୁଛନ୍ତି, ପଶୁପକ୍ଷୀଠୁ ଆରମ୍ଭ କରି କୀଟପତଙ୍ଗ ସମସ୍ତେ ସକାଳ ହେଲା ମାନେ ବିଭିନ୍ନ ପ୍ରକାର କଥା ଆରମ୍ଭ କରୁଛନ୍ତି, ତା ଦେହରେ ମଧ୍ୟ ଜିଜ୍ଞାସା ବି ରହୁଛି। କିନ୍ତୁ ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରୁଛି ବୁଝିବାକୁ ପଡ଼ିବ ଯେ ତାର ସେଇଠୁ ମାନବ ଜନ୍ମ ଆରମ୍ଭ ହେଲା। ସେଥିପାଇଁ ବେଦାନ୍ତ ସୂତ୍ରରେ ପ୍ରଥମ ସୂତ୍ର ବ୍ୟାସଦେବ ରଚନା କଲେ, ସେ ହେଉଛି ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ବ୍ରହ୍ମଙ୍କ ସମ୍ବନ୍ଧରେ ଜିଜ୍ଞାସା ଯଦି ଜଣେ କରୁନାହିଁ, ମାନବ ଜନ୍ମ ପାଇଲେ ପାଇକରି ମଧ୍ୟ ସେ ମାନବ ଜନ୍ମଟି ତା'ର ବେକାର ହୋଇଗଲା, ବୃଥା ହୋଇଗଲା। 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଲା, କିନ୍ତୁ ସେ ମାନବ ଜନ୍ମ ପ୍ରାପ୍ତ ହୋଇ ବ୍ରହ୍ମ ଜିଜ୍ଞାସା କଲା ନାହିଁ, ତାହେଲେ ତାର ମାନବ ଜନ୍ମ ବୃଥା ହୋଇଗଲା। ହରିହରି ବିଫଲେ ଜନ୍ମ ଗୁଆଇନୁ ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନ ଭଜିଆ ଜାନିଆ ଶୁଣିଆ ବିଷ ଖାଇନୁ। ବୈଜ୍ଞାନିକମାନେ ମଧ୍ୟ ବିଭିନ୍ନ ଜିଜ୍ଞାସା କରୁଛନ୍ତି, ତାଙ୍କର ଗବେଷଣା ଜାରି ରଖିଛନ୍ତି, ନୂଆ ନୂଆ ଗବେଷଣା ବାହାରୁଛି, ଉଦ୍ଭାବନ କରୁଛନ୍ତି, ଜିଜ୍ଞାସା କରୁଛନ୍ତି, କିନ୍ତୁ ବ୍ରହ୍ମ ଜିଜ୍ଞାସା ତାଙ୍କର ନାହିଁ, ବୈଜ୍ଞାନିକମାନଙ୍କ ବ୍ରହ୍ମ ଜିଜ୍ଞାସା ନାହିଁ। ତେଣୁ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ସେମାନେ ଏଇ ଜିଜ୍ଞାସା ମାଧ୍ୟମରେ ବା ଏଇ ଯେଉଁ ତାଙ୍କର ଯେଉଁ ରିସର୍ଚ୍ଚ ରହିଛି ଯେଉଁଟାକୁ କୁହନ୍ତି ଆରୋହଣ ପନ୍ଥା, ଆରୋହ ପନ୍ଥାରେ ସେମାନେ ଏଇ ଜ୍ଞାନକୁ ପ୍ରାପ୍ତ ହୋଇପାରିବେ ନାହିଁ। ଭଗବାନଙ୍କ ସମ୍ବନ୍ଧୀୟ ଯେଉଁ ରିସର୍ଚ୍ଚ ଯଦି ଆମେ କରିବା ପାଇଁ ଚାହିଁବା, ଗବେଷଣା କରିବା ପାଇଁ ଚାହିଁବା, ତାହେଲେ ଏଇଟାକୁ ଆମେ ପରମ୍ପରାରେ ଆମକୁ ଗ୍ରହଣ କରିବାକୁ ପଡ଼ିବ। ଭଗବାନ ଏ ଜ୍ଞାନ ଭଗବାନ କେହି ଜାଣିପାରନ୍ତି ନାହିଁ, କେହି ଜାଣିପାରିବେ ନାହିଁ। ଭଗବଦ୍ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ, ନମେ ବିଧୁ ସୁରଗଣା ପ୍ରଭବଂ ନ ମହର୍ଷୟ ଅହମ୍ ଆଦିରି ଦେବାନା ମହର୍ଷିନାଂ ଚ ସର୍ବସ୍ୱ। ଅର୍ଜୁନ କହୁଛନ୍ତି, ଅର୍ଜୁନ ମୋତେ କେହି ଜାଣିପାରନ୍ତି ନାହିଁ, ନମେ ବିଧୁ ସୁରଗଣା ଦେବତାମାନେ ମଧ୍ୟ ଜାଣିପାରନ୍ତି ନାହିଁ, ନମେ ବିଧୁ ସୁରଗଣା ପ୍ରଭବଂ ନ ମହର୍ଷୟ, ମୋର ଯେଉଁ ପ୍ରଭାବ ରହିଛି ମୋର ଯେଉଁ ଶକ୍ତି ରହିଛି ମହର୍ଷିମାନେ ମଧ୍ୟ ଜାଣିପାରନ୍ତି ନାହିଁ। ଯେତେବେଳେ ଦେବତାଗଣମାନେ ଜାଣିପାରୁନାହାନ୍ତି, ଅର୍ଜୁନ ଚିନ୍ତା କରୁଛନ୍ତି, ତାହେଲେ ମହର୍ଷିମାନେ ମଧ୍ୟ ଜାଣିଥିବେ ନା ନା ମହର୍ଷିମାନେ ମଧ୍ୟ ଜାଣୁନାହାନ୍ତି, କାହିଁକି ଜାଣିପାରୁନାହାନ୍ତି, ନା ଆମ ଆଦିରି ଦେବାଣାଂ ମହର୍ଷିନାଙ୍କ ସର୍ବ ସମସ୍ତ ଦେବତା ସମସ୍ତ ମହର୍ଷିମାନଙ୍କର ହେଉଛି ମୂଳ, ମୋଠାରୁ ସେମାନେ ଉତ୍ପନ୍ନ ହୋଇଛନ୍ତି, ସେମାନେ କେମିତି ମୋତେ ଜାଣିବେ? ଭଗବାନ ଯଦି ନ ଜଣେଇବେ ଆମେ କିଛି ଜାଣିପାରିବା ନାହିଁ ତାଙ୍କ ବିଷୟରେ। ତେଣୁ ଭଗବାନ ତାଙ୍କ ବିଷୟରେ ଜ୍ଞାନକୁ ପ୍ରଦାନ କରୁଛନ୍ତି, ଏ ଗୁରୁ ଶିଷ୍ୟ ପରମ୍ପରାରେ ସେ ଜ୍ଞାନ ଆସୁଛି। ତେଣୁ ଯେଉଁମାନେ ଯେତେବେଳେ ଜଣେ ବ୍ରହ୍ମ ଜିଜ୍ଞାସା ଆରମ୍ଭ କରିଛି, ବୁଝିବାକୁ ପଡ଼ିବ ଯେ ପ୍ରକୃତରେ ତାର ମାନବ ଜନ୍ମ ସାର୍ଥକ ହେଲା, ମାନବ ଜନ୍ମ ଷ୍ଟାର୍ଟ ହେଲା, ସାର୍ଥକ ନାହିଁ ଷ୍ଟାର୍ଟ ହେଲା, ଆରମ୍ଭ ହେଲା। ତା ତ ବ୍ରହ୍ମ ଜିଜ୍ଞାସା ହେଉଛି ଆରମ୍ଭ, ପ୍ରାରମ୍ଭ ହେଲା ବ୍ରହ୍ମ ଜିଜ୍ଞାସା ଜଣେ କରୁଛି ମାନେ, ଯାହାକି ଭଗବତ ଗୀତାରେ ଭଗବାନ କହିଲେ ମନୁଷ୍ୟାଣାମ ସହସ୍ରେଶୁ କଶ୍ଚିତ୍ ଯତଦି ସିଦ୍ଧାଏ। ଜଣେ ଯେତେଦିନ ପର୍ଯ୍ୟନ୍ତ ଏଇ ବ୍ରହ୍ମ ଜିଜ୍ଞାସା କରିନାହିଁ, ବୁଝିବାକୁ ପଡ଼ିବ ସେ ସିଦ୍ଧି ପ୍ରାପ୍ତ ଭାବେ ଚେଷ୍ଟା କରୁନାହିଁ। ଅନ୍ୟ ଅର୍ଥରେ କହିଲେ ସେ ପଶୁ ଭଳି ଜୀବନଯାପନ କରୁଛି। ତେଣୁ ଜଣେ ଯେତେବେଳେ ବ୍ରହ୍ମ ଜିଜ୍ଞାସା କରୁଛି ତାହାର ପ୍ରକୃତ ଯତତା ଅପି ସିଦ୍ଧାନାମ, ସେ ସିଦ୍ଧି ପାଇବା ପାଇଁ ଚେଷ୍ଟା କରୁଛି ବୋଲି ବୁଝିବାକୁ ପଡ଼ିବ। ତେଣୁ ଏହିଭଳି ଭାବରେ ତାଙ୍କ ଭିତରୁ କେତେ ଜଣ ମଧ୍ୟ ସିଦ୍ଧିପ୍ରାପ୍ତ ହେଉଛନ୍ତି, କିନ୍ତୁ ସିଦ୍ଧିପ୍ରାପ୍ତ ହେଲେ ମଧ୍ୟ ଯେ ସେ ମାନବ ଜନ୍ମ ସତର୍କ ହୋଇଗଲା ତା ନୁହଁ। ସିଦ୍ଧାନ ଯଦି ଜଣେ ଭଗବାନଙ୍କୁ ତତ୍ତ୍ୱରେ ବୁଝିଲା ତାହେଲେ ବୁଝିବାକୁ ପଡ଼ିବ, ତାହେଲେ ସେ ତାର ଜୀବନ ସାର୍ଥକ ହେଲା, ସେ ହେଉଛି ଶ୍ରେଷ୍ଠ ସିଦ୍ଧି ଲାଭ କଲା, ଏ ହେଉଛି ଶ୍ରେଷ୍ଠ ସିଦ୍ଧି। ଭଗବତ ସମ୍ବନ୍ଧୀୟ ଜ୍ଞାନ ଜଣେ ପ୍ରାପ୍ତ ହୋଇଛି ମାନେ ତାକୁ ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇଛି ବୋଲି ବୁଝିବାକୁ ପଡ଼ିବ। ତେଣୁ ବା ଯେତେବେଳେ ପରୀକ୍ଷିତ ମହାରାଜ ଏଇ ଜିଜ୍ଞାସା କରୁଛନ୍ତି ଭଗବାନ ସମ୍ବନ୍ଧୀୟ କଥାକୁ ଶୁଣିବା ପାଇଁ, ବିସ୍ତାର ଭାବରେ ଶୁଣିବା ପାଇଁ ଚାହୁଁଛନ୍ତି, ଦଶମ ସ୍କନ୍ଧରେ ସେ ପରୀକ୍ଷିତ ମହାରାଜଙ୍କର ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଯେ ପ୍ରକୃତରେ ତମେ ଯେଉଁ ବାସୁଦେବ କଥା ଆଣନ୍ତି, ଯାତା ନୈଷ୍ଠିକି ରତି, ତମର ଯେଉଁ ନୈଷ୍ଠିକି ରତି ରହିଛି, ନିଷ୍ଠା ରହିଛି, ଯେଉଁଥିପାଇଁ ଭଗବାନ କଥା ଶୁଣିବା ପାଇଁ ତମର ଆଗ୍ରହ ରହିଛି, ଖାଦ୍ୟପାନୀୟ ଗ୍ରହଣ ନକଲେ ମଧ୍ୟ ତମେ ଭଗବାନ କଥା ଶୁଣିକରି ଆହୁରି ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେଉଛ, ତେଣୁ ଏଇ ଯେଉଁ ଭଗବାନ କଥା ତମେ ପ୍ରଶ୍ନ ପଚାରିଛ, ତିନି ପ୍ରକାର ବ୍ୟକ୍ତିକୁ ସେ ପବିତ୍ର କରିଦିଏ, ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିନ୍ ପୁନାଦି, ତିନି ପ୍ରକାର ବ୍ୟକ୍ତି, କିଏ କିଏ ସେମାନେ ପରୀକ୍ଷିତ ମହାରାଜ ଭାବୁଛନ୍ତି, କିଏ କିଏ ସେମାନେ ନା ବକ୍ତାରମ୍, ଯିଏ କଥା କହୁଛନ୍ତି ବକ୍ତାରମ୍, ଜଣେ ପ୍ରଶ୍ନ ପଚାରିଲେ ମାନେ ଆଉ ଜଣେ ତାର ଉତ୍ତର ଦେବେ, ଯିଏ ସେ ବକ୍ତା ତାଙ୍କୁ ପବିତ୍ର କରିଦେଉଛି ବକ୍ତାରମ୍, ପ୍ରଥମେ ବକ୍ତାରମ୍ ବୋଲି କୁହାଗଲା, କାହିଁକି ନା ତାଙ୍କର ପବିତ୍ର ଗୁଣଟା ଅଧିକ ହେବ ଯିଏ ବକ୍ତା। ଏବଂ ପୃଚ୍ଛକମ୍, ତାପରେ ଆସୁଛି ପୃଚ୍ଛକମ୍, ଯିଏ ପ୍ରଶ୍ନ ପଚାରୁଛନ୍ତି, ତେଣୁ ତାପରେ ଆସୁଛନ୍ତି କିଏ ନା ଶ୍ରୋତୃମ୍, ଯେଉଁମାନେ ଶ୍ରବଣ କରୁଛନ୍ତି, ତତ୍ ପାଦ ସଲିଳଂ ଯଥା, ତିନି ପ୍ରକାର ବ୍ୟକ୍ତିଙ୍କୁ ସମାନ ଭାବରେ ପବିତ୍ର କରିଦେବ, ଯତ୍ ପାଦ ସଲିଳଂ ଯଥା, ଯେଉଁଭଳି ଭାବରେ ଭଗବାନଙ୍କର ପାଦ ପଦ୍ମରୁ ନିଃସୃତ ଗଙ୍ଗାଦେବୀ ସ୍ତ୍ରୀଲୋକକୁ ପବିତ୍ର କରିଦେଉଛି, ସ୍ୱର୍ଗଲୋକକୁ ପବିତ୍ର କରୁଛି, ମର୍ତ୍ତ୍ୟ ଲୋକକୁ ପବିତ୍ର କରୁଛି ଏବଂ ପାତାଳ ଲୋକକୁ ମଧ୍ୟ ପବିତ୍ର କରୁଛି, ତିନି ପ୍ରକାର ଲୋକକୁ ସମାନ ଭାବେ ପବିତ୍ର କରୁଛି। କିନ୍ତୁ ଶ୍ରବଣରେ ତାରତମ୍ୟ ନେଇ ପବିତ୍ରତା ଆସିବ। ଜଣେ ପୃଚ୍ଛକ ଯିଏ ପ୍ରଶ୍ନ ପଚାରୁଛନ୍ତି, ଯେ ବକ୍ତା ଯିଏ କଥା କହିବେ ସେ ବହୁତ ଗଭୀର ଧ୍ୟାନ ସହକାରେ ଜଣେ କଥା କହିବେ, ସେ ଅନ୍ୟମନସ୍କ ହେଇ କଥା କହିପାରିବେ ନାହିଁ, ଏବଂ ଯିଏ ପୃଚ୍ଛକ ଯିଏ ପ୍ରଶ୍ନ ପଚାରିବେ ସିଏ ମଧ୍ୟ ଧ୍ୟାନର ସହିତ ପ୍ରଶ୍ନ ଶୁଣିବେ, ତା ପ୍ରଶ୍ନ ପଚାରିଛନ୍ତି, ତାଙ୍କର ଆଗ୍ରହ ରହିଛି ଯେଉଁଥିପାଇଁ ସେ ପ୍ରଶ୍ନ ପଚାରିଛନ୍ତି, ତେଣୁ ସେ ଯେତେବେଳେ ଉତ୍ତର ଶୁଣୁଛନ୍ତି ସେ ବହୁତ ଧ୍ୟାନର ସହିତ ଶୁଣୁଛନ୍ତି, ମୋର ପ୍ରଶ୍ନର ଉତ୍ତର ହେଲା କି ନାହିଁ, ଧ୍ୟାନର ସହିତ ଶୁଣୁଛନ୍ତି। କିନ୍ତୁ ଶ୍ରୋତା ଯିଏ ସିଏ ଧ୍ୟାନରେ ଶୁଣିପାରିବେ ନହେଲେ ଅନ୍ୟ ମନସ୍କ ହେଇ ଶୁଣିପାରିବେ। ଭଗବତ ଗୀତାରେ ଭଗବାନ ଅର୍ଜୁନ ପଚାରିଲେ, ଅର୍ଜୁନ ତୁମେ ମୋ କଥାକୁ ଧ୍ୟାନର ସହିତ ଶୁଣିଲ ନା ନାହିଁ, କଚିତ୍ ଏତଂ ସୁତଂ ପାର୍ଥ ତ୍ୱୟା କଗ୍ରଣ ଚେତସା କଚିତ୍ ଅଜ୍ଞାନ ସମୂହଂ ପ୍ରଣଶ୍ରତି ଧନଞ୍ଜୟ, ତୁମେ ମୋର କଥାକୁ ଧ୍ୟାନର ସହିତ ଶୁଣିଛ ନା ନାହିଁ। ଯୁଦ୍ଧ କ୍ଷେତ୍ରରେ ବହୁତ ବିଷମ ପରିସ୍ଥିତି, 40 ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ସେଠି ସମାଗମ ହୋଇଛି, 18 ଅକ୍ଷୌଣୀ ସୈନ୍ୟ, ଗୋଟିଏ ଅକ୍ଷୌଣୀ ସୈନ୍ୟ ହେଉଛି 2,18,700, ତେଣୁ ସେତିକି ଖାଲି ମନୁଷ୍ୟ ଅଛନ୍ତି ସେଠି ନୁହଁ, ବୀରମାନେ ସୈନ୍ୟମାନେ ଅଛନ୍ତି ତା ନୁହଁ, ସେଠି ରଥ ଅଛନ୍ତି, ଗଜା ଅଛି, ମାନେ କ'ଣ ହାତୀ ଅଛି, ଘୋଡ଼ା ଅଛି, ଏଇଭଳି ଭାବରେ ବିଭିନ୍ନ ପ୍ରକାର ପଶୁପକ୍ଷୀମାନେ ମଧ୍ୟ ସବୁ ରହିଛନ୍ତି, ସବୁ କିଏ କ'ଣ ରଡ଼ି ଛାଡ଼ୁଥିବେ ଏସବୁ, ଏଇ ବିଷମ ପରିସ୍ଥିତିରେ ଅର୍ଜୁନ ଶ୍ରବଣ କରିଥିଲେ ଭଗବାନ କଥା, କିନ୍ତୁ ବିଷମ ପରିସ୍ଥିତିରେ ଶ୍ରବଣ କରିଥିଲେ ମଧ୍ୟ ସେ ଗଭୀର ଧ୍ୟାନ ସହିତ ଶ୍ରବଣ କରିଛନ୍ତି। ତେଣୁ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି ଭଗବାନ ଏଇ ଯେଉଁ ପ୍ରଶ୍ନର ଉତ୍ତର ପାଇବାର ଉଦ୍ଦେଶ୍ୟ ଥିଲା, ଯଦି ତୁମେ ଅନ୍ୟମନସ୍କ ହେଇଯାଇଛ ଶୁଣିପାରିନାହଁ, କାରଣ ସେଠି ମୃତ୍ୟୁର ଭୟ ମଧ୍ୟ ରହିଛି, କେତେବେଳେ ମୃତ୍ୟୁ ଯୁଦ୍ଧ ଆରମ୍ଭ ହୋଇଯିବ, ଜଣେ ମୃତ୍ୟୁବରଣ କରିବ, ସେ ଭୟ ମଧ୍ୟ ରହିଛି ସେଠି, କିନ୍ତୁ ତା ସତ୍ତ୍ୱେ ଭଗବାନ କହୁଛନ୍ତି ତୁମେ ଯଦି ଧ୍ୟାନର ସହିତ ଶ୍ରବଣ କରିନାହଁ, ଜଣେ ଆଚାର୍ଯ୍ୟ କହୁଛନ୍ତି ଭଗବାନ ପ୍ରସ୍ତୁତ ଥିଲେ ଆଉ ଥରେ କହିବା ପାଇଁ ଭଗବତ ଗୀତା, କିନ୍ତୁ ଅର୍ଜୁନ ଧ୍ୟାନର ସହିତ ଶ୍ରବଣ କରିଛନ୍ତି, ତେଣୁ ସେ କହିଲେ ନଷ୍ଟ ମୋହ ସ୍ମୃତି ଲବ୍ଧା ତତ୍ ପ୍ରସାଦାତ୍ମାଜିତ ସ୍ଥିତୋସ୍ମିଗତ ସନ୍ଦେହ କରି ସିଏ ବଚନ ଦେବ, ମୋର ମୋହ ଦୂର ହୋଇଯାଇଛି ପ୍ରଭୁ, ମୁଁ ଧ୍ୟାନର ସହିତ ଶ୍ରବଣ କରିଛି। ତେଣୁ ଏ ଶ୍ରବଣର ଯେଉଁ ରହିଛି ପାର୍ଥକ୍ୟ ଅନୁସାରେ ସେ ଫଳ ପ୍ରାପ୍ତ ହେବେ, ଯିଏ ସେ ଦୃଢ଼ ଧ୍ୟାନର ସହିତ ଶ୍ରବଣ କରିବେ ସେ ଶ୍ରେଷ୍ଠ ଫଳ ପ୍ରାପ୍ତ ହେବେ। ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଗୋକର୍ଣ୍ଣ ଯେଉଁ ରହିଛି ଧୁନ୍ଧୁକାରୀ ପ୍ରେତ ରୂପେ ରହିଥିଲେ, ଭାଗବତ କଥା ଯେତେବେଳେ କହିଛନ୍ତି, ସାତ ଦିନ ଧରି ଭାଗବତ କଥା କହିଛନ୍ତି, ପଦ୍ମପୁରାଣରେ ଭାଗବତ ମହାତ୍ମାରେ ବର୍ଣ୍ଣନା କରାଯାଇଛି, ସାତ ଦିନ ପରେ ଜଣେ ମାନେ ଭଗବତ ଧାମରୁ ଗୋଟେ ଦିବ୍ୟ ବିମାନ ଆସିଲା ଏବଂ ସେ ପ୍ରେତ ଧୁନ୍ଧୁକାରୀ ଗୋଟେ ଦିବ୍ୟ ଶରୀର ଲାଭ କଲା ଏବଂ ସେଇ ଯେଉଁ ରଥରେ ଆରୋହଣ କରି ସେ ଭଗବତ ଧାମକୁ ଗଲା। ତେଣୁ ପ୍ରଶ୍ନ ପଚାରିଥିଲେ ଗୋକର୍ଣ୍ଣ ଯେ ଏଠି ଏତେ ଶ୍ରୋତା ଅଛନ୍ତି, ଇଏ କେବଳ ଜଣକୁ କାହିଁକି ନେଲ, ନା ସମସ୍ତେ ଧ୍ୟାନର ସହିତ ଶ୍ରବଣ କରିନାହାନ୍ତି? ତେଣୁ ଯାହା ହଉ, ଯେଉଁମାନେ ବକ୍ତା, ଯେଉଁମାନେ ପ୍ରଶ୍ନ ପଚାରୁଛନ୍ତି ଏବଂ ଯେଉଁମାନେ ଶ୍ରବଣ କରୁଛନ୍ତି, ସମସ୍ତଙ୍କୁ ପବିତ୍ର କରିଦିଅନ୍ତି ଭଗବାନ କଥାର ରୂପକ ପ୍ରଶ୍ନ, ଯେଭଳି ଭଗବାନ ପାଦପଦ୍ମରୁ ନିଃସୃତ ଗଙ୍ଗା ଦେବୀ ତତ୍ ପାଦ ଶରଣୀ ଯଥା। ତେଣୁ ମୈତ୍ର ମୁନି ଏ ବହୁତ ଆନନ୍ଦିତ ହୋଇଯାଉଛନ୍ତି ବିଦୁରଙ୍କର କଥାରେ। ଯଦି ବିଦୁର ପ୍ରଶ୍ନ ନ ପଚାରିଥାନ୍ତେ, ହୁଏତ ମୈତ୍ର ମୁନି ଏତେ ବିସ୍ତାର ଭାବରେ ବର୍ଣ୍ଣନା କରିନଥାନ୍ତେ, ଗୋଟିଏ ଅଧ୍ୟାୟରେ ବର୍ଣ୍ଣନା କରିଦେଲେ ବରହଦେବଙ୍କ କଥା। କିନ୍ତୁ ଯେହେତୁ ସେ ପଚାରୁଛନ୍ତି କାହିଁକି କସ୍ମାତ୍ ହେତୁ ହରି ଭଗବାନ ପାଇଁ ଯୁଦ୍ଧ କଲେ, କ'ଣ ପାଇଁ ହରି ଯୁଦ୍ଧ କଲେ ଭଗବାନ ସହିତ, ଏଇ ଆଦି ଦୈତ୍ୟ ସହିତ, ଦୈତ୍ୟରାଜଙ୍କ ସହିତ, ତେଣୁ ଏ ଯଦି ପ୍ରଶ୍ନଟି ପଚାରୁଛନ୍ତି, ମୈତ୍ର ମୁନି ଜାଣୁଛନ୍ତି ଏତେ ସବୁ ବହୁ ଲୀଳା ସବୁ ରହିଛି, ତେଣୁ ତାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବେ। ତେଣୁ ସେ ଆନନ୍ଦରେ କହୁଛନ୍ତି ସାଧୁ ବୀର ଦୟା କୃଷ୍ଣ, ସାଧୁ ଇଏ ହେଉଛି ସାଧୁ, ପ୍ରକୃତରେ ସାଧୁ କିଏ? ଭଗବତ ଗୀତାରେ ଭଗବାନ ସାଧୁର ସଂଜ୍ଞା ଦେଇଛନ୍ତି ନବମ ଅଧ୍ୟାୟରେ, ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରକୃତ ସାଧୁ କିଏ, ଯେଉଁମାନେ ଡ୍ରେସ୍ ପିନ୍ଧିଛନ୍ତି ନା ଯେଉଁମାନେ ତିଳକ ଲଗେଇଛନ୍ତି, କେଉଁ ଗୋଟେ ପ୍ରକୃତ ସାଧୁ? ଅର୍ଜୁନ ମନର ପ୍ରଶ୍ନର ଉତ୍ତରରେ ଭଗବାନ କହୁଛନ୍ତି ଅର୍ଜୁନ ଅପିଚେତ ଶୁଦ୍ରାଚାରୁ ଭଜତେ ମାମ ଅନନ୍ୟ ଭାବ ସାଧୁର ଏବ ସମନ୍ତବ୍ୟ ସମ୍ୟକ ଭବିଷ୍ୟତ ହିସ। ତୁମେ ଭାବୁଛ କି ଜଣେ ଦୂରାଚାରୀ ବ୍ୟକ୍ତିମାନେ ସେ ସାଧୁ ହୋଇପାରିବେ ନାହିଁ, ନା ତାକୁ ବି ସିଏ ବି ସେମାନେ ମଧ୍ୟ ସାଧୁ ହୋଇପାରିବେ? କେମିତି ନା ଅପିଚେତ ଶୁଦ୍ରାଚାର, ଯେତେ ବ୍ୟକ୍ତି ଦୂରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, କିନ୍ତୁ ଯଦି ସିଏ ମୋର ଭଜତେ ଅନନ୍ୟ ଭାବ, ଅନନ୍ୟ ଭାବରେ ମନରେ ମୋତେ ଚିନ୍ତା କରିକି ମୋର ଭଜନ କଲା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଯିଏ ମୋର ଭଜନ କଲା ସାଧୁରେ ଏବେ ସମନ୍ତେବ, ତାକୁ ହିଁ ସାଧୁ କୁହାଯିବ। ପ୍ରଭୁ ସେ ବଡ଼ ଦୂରାଚାରୀ ବ୍ୟକ୍ତି ଥିଲା, ତାକୁ ଏମିତି ସାଧୁ କହିବା ନା? ସମ୍ୟକ ବ୍ୟବସ୍ଥିତ ହୋଇଛ, କାରଣ ସେ ବର୍ତ୍ତମାନ ଠିକ୍ ରାସ୍ତାରେ ଆସିଯାଇଛି, ସାଧୁର ରାସ୍ତାରେ ସେ ବର୍ତ୍ତମାନ ଚାଲିଛି, ତେଣୁ ତାକୁ ସାଧୁ ବୋଲି କୁହାଯିବ। ତାର ଦୂରାଚାର ଥିଲେ ମଧ୍ୟ, ମଝିରେ ମଝିରେ ତାର ଦୂରାଚାର ଦେଖାଦେଲେ ମଧ୍ୟ, ସେ ଦୂରାଚାରୀ ବ୍ୟକ୍ତି ନୁହଁ, ସେ ହେଉଛି ସାଧୁ। ଏ ବିଷୟରେ ବହୁତ ଆଚାର୍ଯ୍ୟମାନେ ବହୁତ ଟୀକା କରିଛନ୍ତି। ତେଣୁ ଏଇ ଯେଉଁ ପଚାରିଲେ ବିଦୁର, ପ୍ରଭୁ ଏଇ ଭଗବାନଙ୍କ ଲୀଳାକୁ ଟିକେ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, କାହିଁକି ଭଗବାନ ତାକୁ ହତ୍ୟା କଲେ, ତା ସହିତ ଯୁଦ୍ଧ କଲେ? ତେଣୁ ମୈତ୍ର ମୁନି ବହୁତ ଆନନ୍ଦ ଦେଇ କହୁଛନ୍ତି ଏ ବିଦୁର, ଏ ବୀର ବୋଲି ସମ୍ବୋଧନ କରିଛନ୍ତି। ବୀର ବୀରମାନେ ସାଧାରଣତଃ ଏଇ ଯୁଦ୍ଧ କଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି, କ୍ଷତ୍ରିୟ ସ୍ପିରିଟ୍ ଯାହାର ଅଛି, କ୍ଷତ୍ରିୟ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଯେଉଁ ଚାରି ପ୍ରକାର ବର୍ଣ୍ଣ ରହିଛି, ତା ଦେହରୁ ଯେଉଁମାନେ କ୍ଷତ୍ରିୟ ସେମାନେ ଯୁଦ୍ଧ ତାଙ୍କର ସ୍ପିରିଟ୍ ରହିଛି, ଯୁଦ୍ଧ ଚାପ୍ୟ ପଳାୟନମ, ଯୁଦ୍ଧରେ ମୃତ୍ୟୁ ହେବା ଜାଣିକରି ମଧ୍ୟ ସେମାନେ ଭୟ କରନ୍ତି ନାହିଁ, ଯୁଦ୍ଧରୁ ପଳାୟନ କରିବେ ନାହିଁ। ଇଏ ହେଉଛି କ୍ଷତ୍ରିୟ ସ୍ପିରିଟ୍, ବୀର ସ୍ପିରିଟ୍ ରହିଛି, ବୀରର ସ୍ୱଭାବ ରହିଛି, ବୀର ସ୍ୱଭାବ, ଯୁଦ୍ଧ ବିଷୟରେ ଶୁଣିବା ପାଇଁ ତାଙ୍କର ଆଗ୍ରହ ରହିଛି। ଯେମିତି ଆମେ ଜଣେ ବ୍ରାହ୍ମଣ ଜଣେ ବକ୍ତାକୁ ଯଦି କୁହାଯିବ ଭଗବାନ କଥା କହିବା ପାଇଁ, ସେ ଆଗ୍ରହ ପ୍ରକାଶ କରିବେ, ବହୁତ ଆନନ୍ଦିତ ହେବେ। ସେହିଭଳି ଭାବରେ ଜଣେ କ୍ଷତ୍ରିୟକୁ ଯଦି କୁହାଯିବ ଆମକୁ ସ୍ଥାନରେ ଯୁଦ୍ଧ ହେଉଛି ଚାଲ, ତାହେଲେ ସେ ବହୁତ ଆନନ୍ଦରେ ଯିବେ ସେଠିକି,
ତାଙ୍କର ଆନନ୍ଦ ସେଥିରେ ଭଗବତ ଗୀତାରେ ଭଗବାନ ମୋତେ କହୁଛନ୍ତି ସେଟା ଯଦୃଚ୍ଛା ଚପନ୍ନା ସ୍ୱର୍ଗ ଦ୍ୱାର ବାବୃତମ ସୁଖୀ ନ କ୍ଷେତ୍ରୀୟ ପାର୍ଥ ସେମାନେ ସୁଖୀ ହୁଅନ୍ତି ଲଭନ୍ତି ଯୁଦ୍ଧ ବିଦ୍ୟୁଷିମ ଏ ଯୁଦ୍ଧ ଆସିଗଲା ସେମାନେ ଆନନ୍ଦିତ ହେବେ କାହିଁକି ନା ଯଦୃଚ୍ଛା ଚପନ୍ନା ମନ ଆସିଗଲା ଯୁଦ୍ଧର ନିମନ୍ତ୍ରଣ ଆସିଗଲା କାହିଁକି ନା ସେମାନେ ଜାଣିଲେ ସ୍ୱର୍ଗଦ୍ୱାର ବର୍ତ୍ତମାନ ଖୋଲିଯିବ ଆମ ପାଇଁ ସ୍ୱର୍ଗଦ୍ୱାର ବାବୃତମ ଯଦି ଜିତିଯିବା ତାହେଲେ ଭୋଗ କରିବା ମହିଭୋଗ କରିବା ଯଦି ମୃତ୍ୟୁବରଣ କଲେ ମଧ୍ୟ ଚିନ୍ତା ନାହିଁ କାହିଁକି ନା ସ୍ୱର୍ଗର ଦ୍ୱାର ଖୋଲିଗଲା ସ୍ୱର୍ଗକୁ ଯିବା ପାଇଁ କେତେ କଷ୍ଟ କରିବାକୁ ପଡ଼ୁଛି ସମସ୍ତେ ଯାଇପାରୁନାହାନ୍ତି ମୋତେ ଚେଷ୍ଟା କଲେ ମଧ୍ୟ କିନ୍ତୁ ସେମାନେ ସୁଖୀ ହେଇଯାଆନ୍ତି କାହିଁକିନା ଯୁଦ୍ଧ ଆସିଗଲା ଯୁଦ୍ଧ ଡାକରା ଆସିଗଲା ଚାଲ ଯୁଦ୍ଧ କରିବା ଯିବା ତାଙ୍କୁ ରାତିରେ ନିଦା ହେବନି କେମିତି ସକାଳ ହେବ ଯିବା ଯୁଦ୍ଧ କରିବା ପାଇଁ ଏତେ ଆନନ୍ଦିତ ସେମାନେ କ୍ଷେତ୍ରୀୟ ବୀରର ସ୍ପିରିଟ୍ ହେଉଛି ଏଇଟା କିନ୍ତୁ ଏ ଯେଉଁ ଭଗବାନଙ୍କର ଯେଉଁ ଯୁଦ୍ଧ ପ୍ରସଙ୍ଗ ଏଇ ଯୁଦ୍ଧ ପ୍ରସଙ୍ଗ ଅନ୍ୟ ଯୁଦ୍ଧ ପ୍ରସଙ୍ଗ ଠାରୁ ଅଲଗା ଭିନ୍ନ ଭଗବାନ ସବୁକିଛି ଦିବ୍ୟ ନା ଭଗବାନ ଯେଉଁ ଯୁଦ୍ଧ କରୁଛନ୍ତି ଜଣେ ମୃତ୍ୟୁବରଣ କଲେ ମଧ୍ୟ ସେ ପ୍ରକୃତିରେ ମୃତ୍ୟୁ ପାଉନି ସେ ଭଗବତ ଧାମକୁ ଯାଉଛି ଭଗବାନ ତାଙ୍କର ପ୍ରଭୁପାଦ ତାଙ୍କ ଭାବାର୍ଥରେ କହୁଛନ୍ତି ଭାଗବତ ତୃତୀୟ ସ୍କନ୍ଧରେ ଉଦ୍ଧବ ସେଟା କହୁଛନ୍ତି ଯେ ଯେତେବେଳେ ତଥାନି ନରଲୋକ ବୀରା ଜବେ କୃଷ୍ଣ ମୁଖାର ବିନ୍ଦ ନେତ୍ରେ ପିବନ୍ତ୍ୟୋ ନୟନା ବିରାମ ବାର୍ଥାସ୍ତ୍ରପୂତା ପଦମାପୁରସ୍ୟ ଯେତେବେଳେ ମହାଭାରତ ଯୁଦ୍ଧ ହେଉଥିଲା ତଥୈବ ଚାନ୍ୟ ନରଲୋକ ବୀରା ଯେତେ ଲୋକ ବୀରମାନେ ଥିଲେ ଯେଉଁ କହିଲେ 18 ଅକ୍ଷୋଣି ସୈନ୍ୟ ଥିଲେ ସେମାନେ ଯେ ଆଭବେ କୃଷ୍ଣ ମୁଖାର ବିନ୍ଦ ସେମାନେ ଯେତେବେଳେ ଭଗବାନ ମୁଖାର ବିନ୍ଦକୁ ଦର୍ଶନ କରୁଥିଲେ ନେତ୍ରେ ପିବନ୍ତ୍ୟୋ ନୟନା ବିରାମ ହରେ କୃଷ୍ଣ ନେତ୍ରେ ପିବନ୍ତୁ ନୟନା ବିରାମ ନେତ୍ରରେ ସେ ଭଗବାନଙ୍କ ମୁଖ ଅରବିନ୍ଦକୁ ମୁଖ ସୁନ୍ଦର ମୁଖକୁ ଦର୍ଶନ କରୁଛନ୍ତି ଏବଂ ସେମାନେ ଯୁଦ୍ଧ କ'ଣ କରିବେ ପାର୍ଥାସ୍ତ ପୁତା ପଦମା ପୁରସ୍ୟ ଯେତେବେଳେ ପାର୍ଥ ତାଙ୍କର ସ୍ୱର ନିକ୍ଷେପ କରୁଥିଲେ ସେତେବେଳେ ସେ ମୃତ୍ୟୁବରଣ ବୋଲି କଲେ ବୋଲି କୁହାଯାଉ ନାହିଁ ପଦମା ପୁରସ୍ୟ ପଦମ ଭଗବତ ଧାମକୁ ସେମାନେ କଲେ ଯାଆନ୍ତି ଭଗବଧାମକୁ ସମସ୍ତେ ଯାଇଛନ୍ତି କୁରୁକ୍ଷେତ୍ର ଯୁଦ୍ଧରେ ସମସ୍ତେ ଭଗବଧାମକୁ ଯାଇଛନ୍ତି ବିଷ୍ଣୁଦେବ ମଧ୍ୟ ତାଙ୍କ ପ୍ରାର୍ଥନା ସେତା କହିଛନ୍ତି ତେଣୁ ଯେଉଁମାନେ ଭଗବାନ ଭକ୍ତ ବିଶେଷ ଭାବରେ କ୍ଷତ୍ରିୟ ସ୍ପିରିଟ୍ ରହିଛି ଯେମିତି ବିଷ୍ଣୁଦେବଙ୍କର ଭଗବାନ ସହ ଯୁଦ୍ଧ କରୁଛନ୍ତି ଯୁଦ୍ଧରେ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଭଗବାନ ସହିତ ସେହିଭଳି ଭାବରେ ଇଏ ବିଦ୍ରୋହ ମଧ୍ୟ ସେ ମଧ୍ୟ ତାଙ୍କର କ୍ଷତ୍ରିୟ ସ୍ପିରିଟ୍ ରହିଛି କ୍ଷତ୍ରିୟ ସ୍ୱଭାବ ରହିଛି ବୀର ସ୍ୱଭାବ ରହିଛି କିନ୍ତୁ ସେ ଭଗବାନଙ୍କର ଯୁଦ୍ଧ ବିଷୟରେ ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି କାହିଁକି ନା ଏ ଯୁଦ୍ଧ ମୃତ୍ୟୁ ବିରୁଦ୍ଧରେ ଯୁଦ୍ଧ ମୃତ୍ୟୁ ବିରୁଦ୍ଧରେ କେହି ଯୁଦ୍ଧ କରିପାରୁନାହାନ୍ତି ସମସ୍ତେ ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ଯେମିତି ଧ୍ରୁବ ମହାରାଜ ମୃତ୍ୟୁର ମୃତ୍ୟୁ ମୂର୍ଣ୍ଣି ପଦମ ତତ୍ଵା ଆରୁଢ଼ ଧୂତ ଗୃହ ମୃତ୍ୟୁର କ'ଣ ମଥାରେ ପାଦ ଦେଇକି ସେ ଚାଲିଲେ ଜୟ କଲେ ମୃତ୍ୟୁକୁ ଜୟ କରୁଛନ୍ତି ଇଏ ହେଉଛି ଭଗବାନଙ୍କ ଯୁଦ୍ଧ ବିଷୟରେ ଯଦି ଆମେ ଶ୍ରବଣ କରିବା ତାହେଲେ ଆମେ ମୃତ୍ୟୁକୁ ଜୟ କରିଯିବା ସେଥିପାଇଁ କଥା କୁହାଉଛି ସେଥିପାଇଁ ମୈତ୍ରମୁନି ବିଦ୍ରୁ କହୁଛନ୍ତି ହେ ବୀର ତୁମେ ଏ ଯେଉଁ ପ୍ରଶ୍ନ ପଚାରିଛ ବହୁତ ସାଧୁ ପ୍ରଶ୍ନ ପଚାରିଛ ସବୁ ଲୋକମାନଙ୍କ ମଙ୍ଗଳ ପାଇଁ ଏ ପ୍ରଶ୍ନ ପଚରା ହେଇଛି ଅବତାରଙ୍କ କଥା ହରେ ଭଗବାନ ହରି ଯିଏକି ସମସ୍ତଙ୍କର ଅମଙ୍ଗଳ ଦୂର କରନ୍ତି ଅମଙ୍ଗଳ ଦୂର କରନ୍ତି ଏବଂ ସମସ୍ତଙ୍କୁ ପ୍ରେମ ଦେଇକି ତାଙ୍କର ମନକୁ ଆକର୍ଷଣ କରନ୍ତି ସେ ହରିଙ୍କ ବିଷୟରେ ତୁମେ ପ୍ରଶ୍ନ ପଚାରିଛ ତେଣୁ କେତେ ଲୋକମାନଙ୍କର କଲ୍ୟାଣ ଏଥିରେ ହେବ ସେଥିପାଇଁ ମୈତ୍ରମୁନି ମଧ୍ୟ ଆନନ୍ଦିତ ହୋଇଯାଉଛନ୍ତି ଅବତାର କଥା ମରେ ଯତ୍ ତ୍ୱୟଂ ପୃଚ୍ଛସି ମର୍ତ୍ୟାନାମ୍ ଏ ଭୌତିକ ଜଗତ ହେଉଛି ମର୍ତ୍ୟ ଜଗତ ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନ ତୁମେ କ'ଣ ପାଇଁ ଚିନ୍ତା କରୁଛ ମର୍ତ୍ୟ ଜଗତକୁ ଯେଉଁମାନେ ଆସିଛନ୍ତି ସେମାନେ ମୃତ୍ୟୁବରଣ କରିବେ କିନ୍ତୁ ମୃତ୍ୟୁବରଣ କଲେ କ'ଣ ହେବ ଯାହା ତ ସେଇ ଧ୍ରୁବ ମୃତ୍ୟୁ ଜଣେ ଜନ୍ମ ହେଇଛି ମାନେ ଏଠି ମୃତ୍ୟୁବରଣ କରିବ ଏବଂ ମୃତ୍ୟୁବରଣ କଲେ ପୁଣି ଜନ୍ମ ପାଇବ ଯାହା ତ ସେଇ ଧ୍ରୁବ ମୃତ୍ୟୁ ଧ୍ରୁବଂ ଜନ୍ମ ମୃତ୍ୟୁ ସେଚ ତସ୍ମାତ ପରେ ହାଟ ନଦ୍ୟ ସୋଚିତ ମରାଛି ତୁମେ କାହିଁକି ସୂଚନା କରୁଛ କୌଣସି ଉପାୟରେ ତୁମର ସୂଚନା କରିବାର ଆବଶ୍ୟକତା ନାହିଁ ଯେକୌଣସି ଭାବରେ ଆମେ ଯଦି ଚିନ୍ତା କରିବା ତାହେଲେ ଆମର କୌଣସି ଚିନ୍ତାର କାରଣ ନାହିଁ ସୂଚନାର କାରଣ ନାହିଁ ତେଣୁ ଏ ହେଉଛି ମର୍ତ୍ୟ ଜଗତ ମର୍ତ୍ୟ ଜଗତକୁ ମର୍ତ୍ୟ ମଣ୍ଡଳ ଦେହ ଭାଇ ଦେବତା ହେଲେ ବି ମରାଇ ବୋଲି କୁହାଯାଏ ଆମର ବୋଧେ ଓଡ଼ିଆ ଭାଗବତ ଅଛନ୍ତି କ'ଣ ଏଇଟା ତେଣୁ ମର୍ତ୍ୟ ଜଗତରେ ଯଦି ଜଣେ ଆସି ମୃତ୍ୟୁବରଣ କରୁଛନ୍ତି ସମସ୍ତେ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ମର୍ତ୍ୟ ଜଗତରେ ଆସିକି ମଧ୍ୟ ଯେଉଁମାନେ ମୃତ୍ୟୁକୁ ପାର ହୋଇଯାଉଛନ୍ତି ସେମାନେ ହେଉଛନ୍ତି ଜୀବନରେ ସିଦ୍ଧି ଲାଭ କରୁଛନ୍ତି। ତେଣୁ ଯତ୍ନ ପୃଚ୍ଛସୀ ମର୍ତ୍ୟାନା ମୃତ୍ୟୁ ପାଶ ବିଷାଦନୀ, ମୃତ୍ୟୁ ପାସ ସମସ୍ତେ ଏଇ ମୃତ୍ୟୁର ପାସରେ ବନ୍ଧା ହୋଇକି ରହିଛନ୍ତି। ମୃତ୍ୟୁ ଜଗତରେ ସମସ୍ତେ ତ୍ରିଲୋକରେ ନ ତଦସ୍ତି ପୃଥିବ୍ୟାଙ୍ଗ ବା ଦିବି ଦେବୀଶୁ ବା ପୁନଃ ସତ୍ୟ ପ୍ରକୃତି ଯାଇ ମୁକ୍ତି ଯଦି ବି ସା ତ୍ରିବି ଗୁଣୀ ଦେବଲୋକଠୁ ଆରମ୍ଭ କରି ସମସ୍ତେ ଏ ମୃତ୍ୟୁ ପାସରେ ବନ୍ଧ ହୋଇକି ରହିଛନ୍ତି। ଆବ୍ରହ୍ମ ଭୁବନା ଲୌକା ପୁନରାବର୍ତ୍ତିନ ଅର୍ଜୁନ ସବୁଠେଇ ବ୍ରହ୍ମା ହେଲେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ମୁଁ କହିଥିଲି ତିନି ପ୍ରକାର ବ୍ରହ୍ମା ଅଛନ୍ତି। ତେଣୁ ଏ ଯେଉଁ ସମସ୍ତେ ଏ ଯେଉଁ ମୃତ୍ୟୁ ପାସରେ ବନ୍ଧା ହୋଇକି ରହିଛନ୍ତି, ଯେଉଁମାନେ ପ୍ରକୃତରେ ଭାଗ୍ୟବାନ ସେମାନେ ଏଇ ମୃତ୍ୟୁ ପାସରୁ ଉଦ୍ଧାର ପାଉଛନ୍ତି। ଏଇ ଭଗବାନ କଥା ଶ୍ରବଣ କରିକିରି ଭଗବାନ କଥା ସେଥିପାଇଁ ମଙ୍ଗଳମୟ କଥା ଶୁଣୁଦାମ ସୁବଧା କୃଷ୍ଣ ପୁଣ୍ୟ ଶ୍ରବଣ କୀର୍ତ୍ତନ ଉର୍ଜନ୍ତସ୍ତ ହିଏ ଭଦ୍ରାଣୀ ବିଦୁନଧି ସୁଦାମ। ଭଗବାନ କଥା ଶ୍ରବଣ କଲା ମାନେ ସିଏ ଗୋଟିଏ 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 ପରେ ଗୋଟିଏ କ୍ରମ ସବୁ ଆସିବ, ଆସ୍ତେ ଆସ୍ତେ ଜଣେ ଏଇ ପବର୍ଗର ରାସ୍ତାରେ ସେ ଚାଲିବ। ଭଗବାନ କଥା ହେଉଛି ପବର୍ଗର କଥା, ମୃତ୍ୟୁ ହେଉଛି ଅପବର୍ଗର କଥା, ସରି ମୃତ୍ୟୁ ହେଉଛି ପବର୍ଗର କଥା, ଅନ୍ତିମ ହେଉଛି ମୃତ୍ୟୁ, କିନ୍ତୁ ଭଗବାନ କଥା ହେଉଛି ଅପବର୍ଗ ଯେଉଁଠି ମୃତ୍ୟୁ ନାହିଁ। ସେମାନେ ମୃତ୍ୟୁକୁ ପାର ହୋଇଯିବେ, ମୃତ୍ୟୁକୁ ଜୟ କରିଯିବେ, ମୃତ୍ୟୁଞ୍ଜୟ ହୋଇଯିବେ, ସେମାନେ ମୃତ୍ୟୁଞ୍ଜୟ ହୋଇଯିବେ ଭଗବାନ କଥା ଶ୍ରବଣ କରିକିରି। ତେଣୁ ମୈତ୍ରମୁନି ବହୁତ ଆନନ୍ଦିତ ହୋଇଯାଉଛନ୍ତି ବିଦ୍ରୋହ କଥାରେ। ତେଣୁ ସେ ତାଙ୍କୁ ସମ୍ବୋଧନ କରି କହୁଛନ୍ତି, ହେ ବୀର ସାଧୁ ପୃଷ୍ଠ ତୁୟା, ତୁମେ ଏ ଯେଉଁ ପ୍ରଶ୍ନ ପଚାରିଛ ଏ ବହୁତ ମଙ୍ଗଳକର ପ୍ରଶ୍ନ ପଚାରିଛ, ସମସ୍ତ ଜୀବଙ୍କର କଲ୍ୟାଣ ହେବ ଏ କଥା ଶ୍ରବଣ କଲେ। ତେଣୁ ଆମେ ମଧ୍ୟ ଏ ଭଗବାନ କଥା ଶ୍ରବଣ କଲେ ଆମେ ମଧ୍ୟ ଜୀବନରେ ମଙ୍ଗଳ ସାଧ୍ୟ ହେବ। ତେଣୁ ଆମର ଆଜି ଡେରି ହୋଇଯାଇଛି, ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାଇ ଗୋର ପ୍ରମାନନ୍ଦେ ଜୟ ଶ୍ରୀ ଗୋପାଳ।